ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀ ଲାଗି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି କାର୍ଯ୍ୟ, ଭାରତ ଜର୍ମାନୀ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ଦେଶ ଦୋହରାଇଛନ୍ତି ପ୍ରତିବଦ୍ଧତା, ଶୂନ୍ୟ ମୃତାହତ ଦୃଷ୍ଟିକୋଣ ଅଧୀନରେ ବିପର୍ଯ୍ୟୟ ପ୍ରତିରୋଧକ ଗ୍ରାମ ଓ ସହର ପ୍ରତିଷ୍ଠା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ, କଙ୍ଗୋରେ ଦୁଇଟି ସଂଲଗ୍ନ ବିଦ୍ୟାଳୟରେ ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ 26 ଶିକ୍ଷାର୍ଥୀଙ୍କର ମୃତ୍ୟୁ ଏବଂ ମହିଳା ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ 2026ର ଫାଇନାଲରେ ପ୍ରବେଶ କଲା ଭାରତ। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଅଷ୍ଟାଦଶ ବ୍ରିକ୍ସ ସମ୍ମିଳନୀ ଲାଗି ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଦୁଇଦିନିଆ ସମ୍ମିଳନୀରେ ଭାରତ, ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭଳି 11 ପ୍ରମୁଖ ବିକାଶଶୀଳ ଅର୍ଥନୀତିଯୁକ୍ତ ରାଷ୍ଟ୍ରଗୁଡ଼ିକ ଯୋଗଦେବେ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସ୍ଥିରତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ଲାଗି ନିର୍ମାଣ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଇରେଲ ରାମାଫୋସା, ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତା ଏଲ ସିସି, ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବାଓ ସୁବିଆନ୍ତୋ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ, ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲେଦ ବିନ୍ ମହମ୍ମଦ ବିନ୍ ଜାଏଦ ଆଲନିହା ଏବଂ ଇଥିଓପିଆର ପ୍ରଧାନମନ୍ତ୍ରୀ ଆବିଓ ଅହମ୍ମଦ ଅଲ୍ଲିଙ୍କ ସମେତ ବହୁ ବିଶ୍ୱ ନେତୃବୃନ୍ଦ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ମ୍ୟାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ଏବଂ ଭିଏତନାମର ପ୍ରଧାନମନ୍ତ୍ରୀ ଲେ ମିନ୍ ହୁଙ୍ଗ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବେ। ବ୍ରାଜିଲର ବୈଦେଶିକ ବ୍ୟାପାର ମନ୍ତ୍ରୀ ମାଓରା ଭିରା ଓ ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସାଲ ବିନ୍ ଫରହା ଅଲ୍ ସାଉଦ ନିଜ ନିଜ ଦେଶ ଲାଗି ଏହି ସମ୍ମିଳନୀରେ ପ୍ରତିନିଧିତ୍ୱ କରିବେ। ଏତଦ୍ବ୍ୟତୀତ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗ୍ରୁଟେରସ୍, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡକ୍ଟର ଟ୍ରେଡସ୍ ଆଧାନମ୍ ଘେବ୍ରିୟସସ୍ ଏବଂ ନୂତନ ବିକାଶ ବ୍ୟାଙ୍କର ଅଧ୍ୟକ୍ଷ ଡିଲମା ରାଓସେଫ୍ଙ୍କ ସମେତ ଅନ୍ୟ କେତେକ ଆନ୍ତର୍ଜାତିକ ସଂଗଠନର ମୁଖ୍ୟ ମଧ୍ୟ ଏହି ଦୁଇଦିନିଆ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ବୈଠକରେ ଯୋଗଦେବା ଲାଗି ରୁଷ ରାଷ୍ଟ୍ରପତି ଏବଂ ବ୍ରାଜିଲର ବୈଦେଶିକ ମନ୍ତ୍ରୀ ଗତ ରାତିରେ ନୂଆଦିଲ୍ଲୀରେ ପହଞ୍ଚିସାରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜର୍ମାନ ଚାନ୍ସେଲର ଫେଡ୍ରିକ୍ ମର୍ଜଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଜର୍ମାନୀ କୂଟନୀତି ସମ୍ପର୍କର 75 ପୂର୍ତ୍ତି ପାଳନ ଅବସରରେ ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରତିରକ୍ଷା, ସ୍ୱଚ୍ଛ ଶକ୍ତି, ଆଧୁନିକ ବୈଷୟିକ ଜ୍ଞାନକୌଶଳ ଆଦି ପ୍ରମୁଖ କ୍ଷେତ୍ରରେ ରଣନୀତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ଦେଶ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ୟୁରୋପ ସହିତ ଭାରତର ସମ୍ପର୍କ ଦିଗରେ ଜର୍ମାନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏତଦ୍ବ୍ୟତୀତ ବିଶ୍ୱସ୍ତରରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ରଖିବା ଦିଗରେ ମଧ୍ୟ ୟୁରୋପ ଭାରତର ଏକ ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ ରାଷ୍ଟ୍ର ଭାବେ ପରିଚିତ। ଉଭୟ ଦେଶବାସୀଙ୍କ ସ୍ୱାର୍ଥ ଲାଗି ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ଭାରତ ଜର୍ମାନୀ ପ୍ରଚେଷ୍ଟା ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗତକାଲି ନୂଆଦିଲ୍ଲୀଠାରେ ଡିଜିଟାଲ ଭାରତ ଭୂମି ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ ଡିଆଇଏଲ୍ ଆର୍ଏମ୍ପି 3.0 କାର୍ଯ୍ୟକ୍ଷମ ନିର୍ଦ୍ଦେଶାବଳୀର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଚୌହାନ କହିଛନ୍ତି, ଦେଶର ଗ୍ରାମାଞ୍ଚଳରେ ରହୁଥିବା ନାଗରିକ ତଥା କୃଷକ ଏବଂ ସମ୍ପତ୍ତି ମାଲିକମାନଙ୍କ ଲାଗି ଜୀବନଶୈଳୀରେ ଉନ୍ନତି ଆଣିବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ। ଭାରତରେ ଜମି ସାଧାରଣତଃ ଭାବାବେଗ ଏବଂ ପାରିବାରିକ ସମ୍ପର୍କ ସହିତ ନିବିଡ଼ ଭାବେ ଜଡ଼ିତ, ତେଣୁ ଏହାର ଦସ୍ତାବିଜକୁ ଅଧିକ ସଠିକ୍ ତଥା ଉପଲବ୍ଧ କରାଇବା ଦିଗରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏହାଦ୍ୱାରା ଜନସାଧାରଣଙ୍କୁ ବାରମ୍ବାର ଆଉ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି।
ଭୂମି କେବଳ ଜମିନ କା ଟୁକଡା ନହିଁ ହୈ, ଉସସେ ଭାବନାତ୍ମକ ଲଗାଓ ହମାରେ ନାଗରିକୋଁ କା ରହତା ହୈ। ଔର ଜମିନ କା ରିକାର୍ଡ ଅଭି ତକ ରଖା ଜାତା ଥା ମାନୁଆଲ। ମାନୁଆଲ ରଖନେ କେ କାରଣ कई तरह की दिक्कतें और परेशानी का सामना करना पड़ता था, लेकिन अब एक क्रांतिकारी फैसला प्रधानमंत्री श्रीमान नरेंद्र मोदी जी के नेतृत्व में हमारे लैंड रिसोर्सेज डिपार्टमेंट ने राज्यों के साथ मिलकर किया है। अब सभी भूमि के रिकॉर्ड डिजिटाइज किए जा रहे हैं और अब ऑनलाइन और पारदर्शी प्रक्रिया से कोई भी उनको आसानी से प्राप्त कर सकता है।
आपण माने संवाद सुनुचंते आकाशवाणी रो। ଶୂନ୍ୟ ମୃତାହତ ଦୃଷ୍ଟିକୋଣ ଅଧୀନରେ ବିପର୍ଯ୍ୟୟ ପ୍ରତିରୋଧକ ଗ୍ରାମ ଓ ସହର ପ୍ରତିଷ୍ଠା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁତ୍ୱାରୋପ କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଏନ୍ଆଇଡିଏମ୍ର ପରିଚାଳନା ପରିଷଦର ତୃତୀୟ ବୈଠକରେ ଅଧ୍ୟକ୍ଷତା କରି ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ ଗତ ବାର ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଦେଶର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ରୂପାନ୍ତରୀକରଣ କରିସାରିଛନ୍ତି। ସରକାର ମୁଖ୍ୟତଃ ତିନୋଟି ପ୍ରସଙ୍ଗ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ସେଗୁଡ଼ିକ ହେଲା ବିପଦ ହ୍ରାସ କରିବା, ପ୍ରାରମ୍ଭିକ ସତର୍କ ସୂଚନା ପ୍ରଦାନ କରିବା ଏବଂ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ କରିବା। ତେବେ ଏହି ଲକ୍ଷ୍ୟ କେବଳ ବିପର୍ଯ୍ୟୟ ସ୍ଥଳ ପର୍ଯ୍ୟନ୍ତ ସୀମିତ ନ ରହି ବିପର୍ଯ୍ୟୟକୁ ପ୍ରତିରୋଧ କରିବା କ୍ଷେତ୍ରରେ କାର୍ଯ୍ୟକାରୀ କରିବା ଉପରେ ଶ୍ରୀ ଶାହା ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏନ୍ଡିଏମ୍ଏ ଏବଂ ଏନ୍ଆଇଡିଏମ୍ ଉଭୟ ଜଳବାୟୁ ପରିବର୍ତ୍ତନ ତଥା ବିଶ୍ୱସ୍ତରରେ ବୃଦ୍ଧି ପାଉଥିବା ତାପମାତ୍ରାର ସୃଷ୍ଟି ହେଉଥିବା ବିପର୍ଯ୍ୟୟ ବିପଦକୁ ଦୃଷ୍ଟିରେ ରଖି ନୀତି ନିର୍ଦ୍ଧାରଣଠାରୁ ଆରମ୍ଭ କରି ତାଲିମ ଏବଂ କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି କ୍ରମେ ବିପର୍ଯ୍ୟୟ ପାଣ୍ଠିର ବଣ୍ଟନ ମଧ୍ୟ ଏକ ବୈଜ୍ଞାନିକ ପଦ୍ଧତି ଅନୁଯାୟୀ କରାଯାଉଛି। ଏସ୍ଡିଆର୍ଏଫ୍ ଅଧୀନରେ ଆବଣ୍ଟନ ଚାରିଗୁଣ ବୃଦ୍ଧି କରାଯାଇଥିବା ବେଳେ ଏନ୍ଡିଆର୍ଏଫ୍ ଅଧୀନରେ ଏହାକୁ ତିନିଗୁଣ ବୃଦ୍ଧି କରାଯାଇଛି। ସେହିଭଳି ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ବିପର୍ଯ୍ୟୟ ପରିଚାଳନା ମୋବାଇଲ୍ ଆପ୍ଲିକେସନ୍ର କାର୍ଯ୍ୟକାରିତା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପ୍ରସ୍ତାବିତ ନୂତନ ବିହନ ଆଇନ ଅଧୀନରେ କୃଷକମାନଙ୍କର ଅଧିକାରକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖାଯାଇଛି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ସେ କହିଛନ୍ତି ପାରମ୍ପରିକ ଏବଂ ଚାଷୀମାନଙ୍କ ବିହନ କିସମ ଉପରେ ଏଥିଲାଗି କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ। ଗତକାଲି ନୂଆଦିଲ୍ଲୀଠାରେ ଦେଶର ବିଭିନ୍ନ କୃଷକ ସଂଗଠନର ନେତୃବୃନ୍ଦଙ୍କ ସହିତ ଏହି ପ୍ରସ୍ତାବିତ ନୂତନ ବିହନ ଆଇନ ସମ୍ପର୍କିତ ପରାମର୍ଶଦାତା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଚୌହାନ ଏହି ମତ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନର ବିହନ ଆଇନ 1966 ମସିହାରେ ଲାଗୁ କରାଯାଇଥିଲା। 1983 ମସିହାରେ ବିହନ ନିୟନ୍ତ୍ରଣ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରାଯାଇଥିଲା। ତେବେ ବର୍ତ୍ତମାନର ବାସ୍ତବ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏ କ୍ଷେତ୍ରରେ ଦେଖାଦେଉଥିବା ବିଭିନ୍ନ ଆହ୍ୱାନର ସଫଳତାର ସହ ମୁକାବିଲା ଲାଗି ଏହି ପ୍ରସ୍ତାବିତ ନୂତନ ଆଇନ ସରକାର ଆଣିଛନ୍ତି ବୋଲି କୃଷିମନ୍ତ୍ରୀ କହିଛନ୍ତି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଆଇଏମ୍ଏଫ୍ ଭାରତକୁ ବୈଶ୍ୱିକ ଅଭିବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନ୍ ଭାବେ ଅଭିହିତ କରିଛି। ଆଇଏମ୍ଏଫ୍ର ଯୋଗାଯୋଗ ବିଭାଗର ନିର୍ଦ୍ଦେଶକ ଜୁଲି କୋଜାକ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଭାରତର ଅର୍ଥନୀତି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ 7.8% ସମ୍ପ୍ରସାରିତ ହେବା ପରେ ଭାରତ ବୈଶ୍ୱିକ ଅଭିବୃଦ୍ଧି ଦିଗରେ ସହାୟକ ହେବାର ଆଶା ଉଜ୍ଜଳ ହୋଇଛି। ବିଶେଷକରି ଆନ୍ତର୍ଜାତିକ ସ୍ତରରେ ଶକ୍ତି ମୂଲ୍ୟ କ୍ଷେତ୍ରରେ ଅନିଶ୍ଚିତତା ସତ୍ତ୍ୱେ ସେବା ଏବଂ ରପ୍ତାନୀ କ୍ଷେତ୍ରରେ ଆଶାତୀତ ପ୍ରଦର୍ଶନ ଲାଗି ଭାରତ ଏହି ସଫଳତା ହାସଲ କରିଛି ବୋଲି ସେ କହିଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ୟୁଜିସି ନେଟ୍ ଜୁନ୍ 2026 ପୁନଃ ପରୀକ୍ଷା କରାଯାଇଥିବା ଇଂରାଜୀ, ବାଣିଜ୍ୟ ଓ ସାମାଜିକ ବିଜ୍ଞାନ ବିଷୟର ପ୍ରୋଭିଜନାଲ୍ ଉତ୍ତର ଜାରି କରାଯାଇଛି। ଆସନ୍ତା 13 ମଧ୍ୟରେ ଅଫିସିଆଲ୍ ୟୁଜିସି ନେଟ୍ ପୋର୍ଟାଲ୍ ମାଧ୍ୟମରେ ପ୍ରାର୍ଥୀମାନେ ଏହି ଉତ୍ତରକୁ ଚ୍ୟାଲେଞ୍ଜ କରିପାରିବେ ବୋଲି ଏନ୍ଟିଏ କହିଛି। ପୂର୍ବ କଙ୍ଗୋର ବୁଖାବୁ ସହରରେ 2 ସଂଲଗ୍ନ ବିଦ୍ୟାଳୟରେ ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ 26 ଶିକ୍ଷାର୍ଥୀଙ୍କର ମୃତ୍ୟୁ ହେବା ସହିତ ଅନେକ ଆହତ ହୋଇଛନ୍ତି। ସ୍ଥାନୀୟ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ମୃତକଙ୍କ ମଧ୍ୟରେ 19 ଛାତ୍ରୀ ଏବଂ 7 ଛାତ୍ର ଅନ୍ତର୍ଭୁକ୍ତ। ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି କୁହାଯାଇଛି। ସ୍ଥାନୀୟ ଏକ ବାସଗୃହରୁ ଏହି ନିଆଁ 2 ସଂଲଗ୍ନ ବିଦ୍ୟାଳୟକୁ ବ୍ୟାପିଥିବା ସ୍ଥାନୀୟ ଲୋକେ କହିଛନ୍ତି। ମହିଳା ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ 2026 ଫାଇନାଲରେ ଭାରତ ପ୍ରବେଶ କରିଛି। ଗତ ରାତିରେ ଦୁବାଇଠାରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଭାରତ ବାଂଲାଦେଶକୁ 40 ପରାସ୍ତ କରିଛି। ବାଂଲାଦେଶ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ପାଇଁ ନିଷ୍ପଭି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ 20 ଓଭରରେ 6 ହରାଇ 149 କରିଥିଲା। ଶେଫାଳି ବର୍ମା ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। 150 ବିଜୟ ଲକ୍ଷ୍ୟର ପିଛା କରି ବାଂଲାଦେଶ ନିର୍ଦ୍ଧାରିତ 20 ଓଭରରେ 7 ହରାଇ 109 ଅଲ୍ ଆଉଟ୍ ହୋଇଯାଇଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା 18 ବ୍ରିକ୍ସ ସମ୍ମିଳନୀ ଲାଗି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି କାର୍ଯ୍ୟ। ଭାରତ ଜର୍ମାନୀ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ଦେଶ ଦୋହରାଇଛନ୍ତି ପ୍ରତିବଦ୍ଧତା, ଏବଂ ମହିଳା ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ 2026ର ଫାଇନାଲରେ ପ୍ରବେଶ କଲା ଭାରତ। ସମ୍ବାଦ ଶେଷ ହେଲା।